ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଆସାମର ନତନପୁରରେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏଆଇ ପ୍ରଭାବ ସମ୍ମିଳନୀ ସମୟରେ କଂଗ୍ରେସର ପ୍ରତିବାଦକୁ ବିଜେପିର ସମାଲୋଚନା। ଓଡ଼ିଶା ବିଧାନସଭାରେ 2026-27 ଆର୍ଥିକ ବର୍ଷ ପାଇଁ 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ। ନାଇଜେରିଆର ଉତ୍ତର ପଶ୍ଚିମ ଭାଗରେ ଆତଙ୍କବାଦୀ ଆକ୍ରମଣରେ 33 ଜଣଙ୍କର ମୃତ୍ୟୁ ଏବଂ T20 ବିଶ୍ୱକପ୍ କ୍ରିକେଟ୍ର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ଖେଳ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ଲିଚେନ୍ଷ୍ଟାଇନ୍ର ରାଜକୁମାର ପ୍ରିନ୍ସ ଆଲୋଇସ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, ବୈଠକ ସମୟରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି। ସେମାନେ ଭାରତ ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଟେପୋ ଉପରେ ବାଣିଜ୍ୟ, ନିବେଶ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମେତ ଏଆଇ ନବସୃଜନ ଏବଂ ଦକ୍ଷତା ବିକାଶ ନିର୍ମାଣ କ୍ଷେତ୍ରରେ ଭାରତ ଏବଂ ଲିଚେନ୍ଷ୍ଟାଇନ୍ ମଧ୍ୟରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେମାନେ ଉଭୟ ରାଷ୍ଟ୍ର ମଧ୍ୟରେ ଆର୍ଥିକ ସମ୍ପର୍କର ଦୃଢ଼ ସମ୍ଭାବନା, ବିଶେଷକରି ଭାରତ ଇଏଫ୍ଟିଏ ପରେ ଏବଂ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏଆଇ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ କ୍ଷେତ୍ର ସମୀକ୍ଷା କରିଛନ୍ତି ଏବଂ ବାଣିଜ୍ୟ ଓ ନିବେଶ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ମହାକାଶ, ଶକ୍ତି, ସଂସ୍କୃତି ଏବଂ ଲୋକସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି। ସେମାନେ ଐତିହାସିକ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଭାରତ ୟୁରୋପୀୟ ସଂଘ ମିଳିତ ବ୍ୟାପକ ରଣନୈତିକ କାର୍ଯ୍ୟସୂଚୀ 2030 ଗ୍ରହଣ ଦ୍ୱାରା ସୃଷ୍ଟ ସମ୍ପର୍କରେ ନୂତନ ଗତିକୁ ସ୍ୱାଗତ କରିଛନ୍ତି। ବିଶେଷକରି ଡିଜିଟାଲ୍ କ୍ଷେତ୍ରରେ ପାରସ୍କରିକ ଲାଭ ପାଇଁ ଭାରତ ସ୍ଲୋଭାକିଆ ଗଣରାଜ୍ୟ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନେ ଶକ୍ତି, ସଂଯୋଗୀକରଣ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଦକ୍ଷତା, ସଂସ୍କୃତି, ନୀଳ ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ମାର୍ଗ ଉପରେ ଆଲୋଚନା କରିଛନ୍ତି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇ ଉଭୟ ଦେଶର ଉନ୍ନତ ରଣନୈତିକ ସହଭାଗିତାକୁ ସଶକ୍ତ କରିବା, ଉଭୟ ଦେଶର ପ୍ରଗତି ଏବଂ ସମୃଦ୍ଧି ପାଇଁ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଉପଯୋଗ ନେଇ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମେ ନୀତି ଅନ୍ତର୍ଗତ ମରିସସ୍ର ବିକାଶ ପ୍ରାଥମିକତା ପ୍ରତି ଭାରତର ସ୍ଥିର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଥିଲେ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ଆଲୋଚନା ସମୟରେ ସେମାନେ ଜାତିସଂଘର ସଂସ୍କାର ଉପରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଥିଲେ, ବିଶେଷକରି ଗ୍ଲୋବାଲ୍ ସାଉଥ୍କୁ ଅଧିକ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ଏଆଇକୁ ସର୍ବସମାବେଶୀ କରିବା ଏବଂ ଏହି କ୍ଷେତ୍ରରେ ଜାତିସଂଘ କିପରି ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏକ ଉତ୍ତମ ବିଶ୍ୱ ପାଇଁ ଏଆଇକୁ ଉପଯୋଗ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ଯେକୌଣସି ପ୍ରୟାସ ପ୍ରତି ଭାରତର ସମର୍ଥନକୁ ଶ୍ରୀ ମୋଦି ଦୋହରାଇଥିଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଅବସରରେ ପ୍ୟାକ୍ସ ସିଲିକା ଘୋଷଣାନାମା ଏବଂ ଏଆଇ ସୁଯୋଗ ସହଭାଗିତା ଉପରେ ଭାରତ ଆମେରିକା ମିଳିତ ବିବୃତ୍ତି ସ୍ୱାକ୍ଷରକୁ ଉଭୟ ଦେଶର ସମ୍ପର୍କରେ ଆଉ ଏକ ମାଇଲଖୁଣ୍ଟ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ଏହା ସ୍ଥିର ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଟ୍ରଷ୍ଟେଡ୍ କମ୍ପ୍ୟୁଟ୍ ଏବଂ ପରବର୍ତ୍ତୀ ପିଢ଼ିର ନବସୃଜନ ପ୍ରତି ସମାନ ପ୍ରତିବଦ୍ଧତାକୁ ପୁନଃ ପରିଭାଷିତ କରେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ହ୍ୱାଇଟ୍ ହାଉସ୍ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ନୀତି କାର୍ଯ୍ୟାଳୟ ନିର୍ଦ୍ଦେଶକ ମାଇକେଲ୍ କ୍ରାଟ୍ସିଓସ୍ ପ୍ୟାକ୍ସ ସିଲିକା ଘୋଷଣାନାମା ସ୍ୱାକ୍ଷରିତ ସମୟରେ ଉପସ୍ଥିତ ଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆସାମର କାଚର ଜିଲ୍ଲାର ଭାରତ ବାଂଲାଦେଶ ସୀମାନ୍ତ ଅଞ୍ଚଳରେ ନତନପୁରରେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, ଦେଶର 17 ରାଜ୍ୟର 334 ବ୍ଲକ, ପ୍ରାୟ 1,954 ଗ୍ରାମରେ ଏବଂ ଆସାମର 140 ସୀମାନ୍ତ ଗ୍ରାମରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ପାକିସ୍ତାନ ସୀମାରେ ଥିବା 334 ବ୍ଲକ ଏବଂ ପ୍ରାୟ 2000 ଗ୍ରାମରେ ମଧ୍ୟ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବେଆଇନ ଜବରଦଖଲକୁ ଆସାମରେ ସବୁଠାରୁ ବଡ଼ ସମସ୍ୟା ବୋଲି ଅଭିହିତ କରି ମନ୍ତ୍ରୀ କହିଛନ୍ତି, ତାଙ୍କର ସରକାର ଗତ 10 ବର୍ଷ ମଧ୍ୟରେ ଜବରଦଖଲ ରୋକିବା ପାଇଁ ଅନେକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ଆସାମରେ ଅବୈଧ ଜମି ଜବରଦଖଲ ଉଚ୍ଛେଦ କରିବା ପାଇଁ ଏକ ଅଭିଯାନ ଚାଲିଛି ଏବଂ ଅନୁପ୍ରବେଶକାରୀଙ୍କୁ ପର୍ଯ୍ୟାୟକ୍ରମେ ଚିହ୍ନଟ କରି ବିତାଡ଼ିତ କରାଯିବ। ବିଜେପି ସରକାର ଆଗାମୀ 5 ବର୍ଷ ମଧ୍ୟରେ ଆସାମକୁ ବନ୍ୟାମୁକ୍ତ ରାଜ୍ୟ କରିବାକୁ ପ୍ରତିବଦ୍ଧ। କେନ୍ଦ୍ର ସରକାର ଗତ 10 ବର୍ଷ ମଧ୍ୟରେ ଆସାମର ବିକାଶ ପାଇଁ ପ୍ରାୟ 15 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଏବଂ ଏକ ଉନ୍ନତ ଆସାମ ଗଠନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ। ନୂଆଦିଲ୍ଲୀରେ ଏଆଇ ପ୍ରଭାବ ସମ୍ମିଳନୀ 2026 ସମୟରେ କଂଗ୍ରେସର ପ୍ରତିବାଦକୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କଂଗ୍ରେସ ପ୍ରତ୍ୟେକ ପଦକ୍ଷେପରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛି। ଦେଶର ପ୍ରଯୁକ୍ତି ବିଦ୍ୟା ମହତ୍ତ୍ୱକୁ ଆଗକୁ ବଢ଼ାଇବାରେ ସହଯୋଗ କରିବାକୁ ଶ୍ରୀ ବୈଷ୍ଣବ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ କରିଛନ୍ତି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଅଭିଯୋଗ କରି କହିଛନ୍ତି, କଂଗ୍ରେସର ଏପରି କାର୍ଯ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି। ଶ୍ରୀ ପାତ୍ର କହିଛନ୍ତି, ଭାରତ ଏହି ଏଆଇ ଶିଖର ସମ୍ମିଳନୀ ଆୟୋଜନ କରୁଛି, ବିଜେପି କିମ୍ବା କୌଣସି ଦଳ ଏହାକୁ ଆୟୋଜନ କରୁନାହିଁ। ଏହା ଜାଣିବା ପାଇଁ କଂଗ୍ରେସର ଅନ୍ତର୍ଦୃଷ୍ଟିର ଅଭାବ ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶ୍ରୀରାମ କଲେଜ ଅଫ୍ କମର୍ସ ଏସ୍ଆର୍ସିସି ଜାତୀୟ ଶିକ୍ଷାନୀତି ଏନ୍ଇପି ମାଧ୍ୟମରେ ଭାରତର ନୂତନ ପିଢ଼ିକୁ ସଂଯୋଗ କରୁଛି, ଯାହା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରୁଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୁଗାନ୍ତର 26 ନାମକ ଏସ୍ଆର୍ସିସି ବାର୍ଷିକ ପରିଚାଳନା ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଏଆଇ ପ୍ରଭାବ ସମ୍ମିଳନୀ 2026 ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି, ଏହା ଭାରତର ଅତୁଳନୀୟ ନବସୃଜନଶୀଳ କ୍ଷମତାକୁ ପ୍ରଦର୍ଶିତ କରିଛି। ଏହି ସମ୍ଭାବନାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଜାତୀୟ ଶିକ୍ଷାନୀତି 2020କୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। 2026-27 ଆର୍ଥିକ ବର୍ଷ ପାଇଁ 3,10,000 କୋଟି ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଗତିଶୀଳ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି। ଅନ୍ନଦାତାଙ୍କ ପରିଶ୍ରମ ପାଇଁ ଶସ୍ୟ ଭଣ୍ଡାର ପରିପୂର୍ଣ୍ଣ ହେବା ସହିତ ଗ୍ରାମୀଣ ସମୃଦ୍ଧି ସୁଦୃଢ଼ ହୋଇପାରିଛି। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ଥଳୀର ସଂରକ୍ଷଣ ଓ ସମ୍ବର୍ଦ୍ଧନା ପାଇଁ ପୁରୀରେ ପ୍ରାୟ 1,000 କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହ ସମର୍ପଣ ନାମରେ ଏକ ସୁରକ୍ଷିତ ଅନ୍ଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ ନେଇ ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଗଣତି ମଣତି ପାଇଁ ବଜେଟ୍ରେ 5 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶା ଆର୍ଥିକ ଦୂରଦୃଷ୍ଟି ଏବଂ ସୁଶାସନର ଏକ ମଡେଲ ଭାବରେ ପରିଗଣିତ ହୋଇପାରିଛି। ଯୁବବର୍ଗ, ଅନ୍ନଦାତା ଏବଂ ନାରୀଶକ୍ତି ପାଇଁ ବିଭିନ୍ନ ଜନାଭିମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ସଠିକ୍ ପଥରେ ଅଛି ଏବଂ ଆଗାମୀ 25 ବର୍ଷ ମଧ୍ୟରେ ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ସ୍ଥିତିକୁ ବଜାୟ ରଖିବାରେ ରପ୍ତାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂଆଦିଲ୍ଲୀରେ ଏମ୍ଏସ୍ଏମ୍ଇ ରପ୍ତାନୀକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରପ୍ତାନୀ ପ୍ରୋହାହନ ଅଭିଯାନ ଅଧୀନରେ 7ଟି ଅତିରିକ୍ତ ପଦକ୍ଷେପ ଆରମ୍ଭ କରିବା ଅବସରରେ ଶ୍ରୀ ଗୋଏଲ ଏହା କହିଛନ୍ତି। ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ମନ୍ତ୍ରୀ କହିଛନ୍ତି, ସାମାଜିକ ନ୍ୟାୟ ହାସଲ ପାଇଁ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ଚାବିକାଠି ବୋଲି କହିବା ସହ ସମାଜର ନିମ୍ନବର୍ଗର ଲୋକଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଭାରତର ଦ୍ରୁତ ପରିବର୍ତ୍ତନ ସାରା ଦେଶରେ ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସୁନିଶ୍ଚିତ କରିବା ଉଚିତ। ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ଭାରତର ନେତୃତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସ୍ୱଦେଶୀ ବୃହତ୍ ଭାଷା ମଡେଲରେ ଉନ୍ନତି ଭବିଷ୍ୟତର ଅଭିବୃଦ୍ଧିକୁ ଆଗେଇ ନେବ ଏବଂ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଭାରତର ମୁକ୍ତ ବାଣିଜ୍ୟ ରାଜିନାମାର ବିସ୍ତାରିତ ନେଟୱର୍କ ଅନ୍ତର୍ଗତ 9ଟି ଚୁକ୍ତିନାମା ସମ୍ପନ୍ନ ହୋଇଛି, ଯାହା ବିଶ୍ୱ ଜିଡିପିର ପ୍ରାୟ 70%। ସେଗୁଡ଼ିକ ମଧ୍ୟରେ ଆମେରିକା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ। ଶ୍ରୀ ଗୋଏଲ କହିଛନ୍ତି, ଭାରତ ଫେବୃୟାରୀ ପ୍ରଥମାର୍ଦ୍ଧରେ 2 ଅଙ୍କ ବିଶିଷ୍ଟ ସାମଗ୍ରୀ ରପ୍ତାନୀ ଅଭିବୃଦ୍ଧି ହାସଲ କରିଛି, ଯାହା ବିଶ୍ୱର ଦୃଢ଼ ଚାହିଦା ଏବଂ ଶିଳ୍ପ କ୍ଷେତ୍ରରେ ବିଶ୍ୱାସକୁ ପ୍ରତିଫଳିତ କରେ। ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ସୁପ୍ରିମକୋର୍ଟ ଆଜି କାର୍ଯ୍ୟରତ ଏବଂ ପୂର୍ବତନ ଜିଲ୍ଲା ବିଚାରପତିମାନଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାଇଜେରିଆର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ଏକ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ସମନ୍ୱିତ ଆକ୍ରମଣରେ 33 ଜଣ ପ୍ରାଣ ହରାଇଛନ୍ତି। ଆଇସିସି ଟି20 ପୁରୁଷ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ମ୍ୟାଚ୍ ଶ୍ରୀଲଙ୍କାର ପାଲେକେଲେସ୍ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ଜାରି ରହିଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏଥର ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ନୂଆଦିଲ୍ଲୀରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଆସାମର ନତନପୁରରେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏଆଇ ପ୍ରଭାବ ସମ୍ମିଳନୀ ସମୟରେ କଂଗ୍ରେସର ପ୍ରତିବାଦକୁ ବିଜେପିର ସମାଲୋଚନା। ଓଡ଼ିଶା ବିଧାନସଭାର 2026-27 ଆର୍ଥିକ ବର୍ଷ ପାଇଁ 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ଏବଂ T20 ବିଶ୍ୱକପ୍ କ୍ରିକେଟର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ଖେଳ ଜାରି। ସମ୍ବାଦ ଶେଷ ହେଲା।